ରେଡ଼ିଓ ଥୁରିଆକୁ ସମସ୍ତଙ୍କୁ ସ୍ୱାଗତ କରୁଛୁ। ଆପଣମାନେ ଶୁଣୁଛନ୍ତି ରେଡ଼ିଓ ଥୁରିଆର ଦ୍ୱିତୀୟ ଅଙ୍କ। ଆଜି ଦ୍ୱିତୀୟ ଅଙ୍କରେ ଆମ ପାଖରେ ରହିଛି କିଛି କବିତା, ଗପ, ଗୀତ ଏବଂ ବିଶେଷ କରି ଆମ କୋଟିଆ ଗାଁ ବିଷୟରେ ଦୁଇ ପଦ। ତେବେ ଆମର ଏ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଆମେ ବର୍ତ୍ତମାନ ଆମେ ପ୍ରଥମରେ ଶୁଣିବା ଏହି ବିଦ୍ୟାଳୟ ସମ୍ପର୍କରେ। ଆଉ ବିଦ୍ୟାଳୟ ସମ୍ପର୍କରେ ଆମକୁ କହୁଛନ୍ତି ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କୃପା ପ୍ରସାଦ ଜାନେ। ତେବେ ସାର୍ଙ୍କୁ ଆମେ ସ୍ୱାଗତ କରୁଛୁ ରେଡ଼ିଓ ଧୁରିଆକୁ ଏବଂ ଜାଣିବାକୁ ଚାହିଁବୁ ଏହି ବିଦ୍ୟାଳୟ ସମ୍ପର୍କରେ। ନମସ୍କାର, ଆମେ ବର୍ତ୍ତମାନ ରେଡ଼ିଓ ଥୁରିଆରେ ଦ୍ୱିତୀୟ ଅଙ୍କରେ ପହଞ୍ଚିଛେ। ଏହି ସ୍କୁଲ ସମ୍ପର୍କରେ ଆପଣ କ'ଣ କହିବାକୁ ଚାହିଁବେ ସାର୍?
ନମସ୍କାର ସାର୍, ଏହି ସ୍କୁଲ ସମ୍ପର୍କରେ ମୁଁ ଏତିକି କହିବାକୁ ଚାହିଁବି ସାର୍, ମୋ ନାଁ କୃପା ପ୍ରସାଦ ଜାନି, ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ଏହି ବିଦ୍ୟାଳୟର ନାଁଟା ହେଉଛି ଗଭର୍ଣ୍ଣମେଣ୍ଟ SSD ହାୟର ସେକେଣ୍ଡାରୀ ସ୍କୁଲ ଥୁରିଆ, ଯାହାକି ପ୍ରତିଷ୍ଠା ଲାଭ କରିଛି 1979 ମସିହାରୁ। ଆଉ ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଅଧ୍ୟୟନ କରୁଛନ୍ତି। ସର୍ବମୋଟ ପିଲା ବର୍ତ୍ତମାନ 690 ଜଣ ଅଛନ୍ତି। ଆଉ ଏହି ଏରିଆଟା, ଏହି ବିଦ୍ୟାଳୟଟା ପଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓମାଳି ପର୍ବତର ପାଦଦେଶରେ ଅବସ୍ଥିତ ଥୁରିଆ ଗ୍ରାମରେ ଅବସ୍ଥିତ। ଆଉ ଏହି ବିଦ୍ୟାଳୟକୁ ବିଭିନ୍ନ ଅଞ୍ଚଳରୁ, ଏମିତିକି ବର୍ତ୍ତମାନ ସୁଦ୍ଧା ଏଠି 4 ଜିଲ୍ଲାର ପିଲା ଅଧ୍ୟୟନ କରୁଛନ୍ତି। ଆଉ ତା ଭିତରେ ଅଧିକାଂଶ ପିଲା ଆଦିବାସୀ ହରିଜନ ସମ୍ପ୍ରଦାୟର, ଆଉ ସେମାନେ ଏହି ବିଦ୍ୟାଳୟକୁ ବେଶୀ ନିର୍ଭର କରିଥାନ୍ତି ଗାର୍ଡ଼ିଆନ୍ ମାନେ ତାଙ୍କର, ଆଉ ପିଲାମାନେ ମଧ୍ୟ ନିର୍ଭର କରିଥାନ୍ତି। ଆଉ ଏହି ବିଦ୍ୟାଳୟରୁ ସେମାନେ ସଫଳତା ହାସଲ କରି ଆଗକୁ ବଢ଼ୁଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ବଢ଼ି ଚାଲିଛି। ତେଣୁ ଏହାକୁ ପଦୋନ୍ନତି ଦିଆଯାଏ, ମାନେ ହଁ ପଦୋନ୍ନତି ଦିଆଯାଏ, ବର୍ତ୍ତମାନ ସେ ହାୟର ସେକେଣ୍ଡାରୀ ସ୍କୁଲ ହେଇଛି ଏଠି, ବିଜ୍ଞାନର ସ୍କୁଲଟା। ଆଉ ଏଠି ଚାଲିଛି ଦୀର୍ଘ ଆଗେଇ ଚାଲିଛି 2018। ଆଉ ବର୍ତ୍ତମାନ କହିବାକୁ ଗଲେ ଏଠି ଏହାର ପରିବେଶଟା ଭଲ, ଗମନାଗମନର ସୁବିଧା ଅଛି, କିନ୍ତୁ ଏଠି ନେଟୱାର୍କ ସୁବିଧା ନଥିବାରୁ ଆମର, ମାନେ ଯେହେତୁ ଏଇଟା ସାଇନ୍ସ କଲେଜଟା ଅଛି, ଆଉ ଏହାର ଅନ୍ୟାନ୍ୟ କାମ ସବୁ ଆମକୁ ଅନଲାଇନ୍ ମାଧ୍ୟମରେ କରିବାକୁ ପଡ଼ିଥାଏ, ତେଣୁ ସରକାରଙ୍କ ଦୃଷ୍ଟି ଏହା ପ୍ରତି ଟିକେ ପଡ଼ିଲେ ପିଲାମାନଙ୍କର ମଙ୍ଗଳ ନିଶ୍ଚିତ ଭାବରେ ହେବ। ଆଉ ଏ ଅଞ୍ଚଳର ଏହି ପିଲାମାନେ ଯେ ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ହେବେ, ଭବିଷ୍ୟତରେ ଉନ୍ନତି କରିବେ, ଏ ଅଞ୍ଚଳର ଉନ୍ନତି ହେବ, ଏଇଟା ମୁଁ ନିଶ୍ଚିତ କହିପାରିବି ସାର୍।
ଧନ୍ୟବାଦ ସାର୍। ତେବେ ନିଶ୍ଚିତ ଭାବରେ ଏଇ ଯେଉଁ ପିଲାମାନେ ଉଦୀୟମାନ ପିଲାମାନେ ରହିଛନ୍ତି ଏବଂ ଆପଣମାନଙ୍କ ଭଳି ସେମାନଙ୍କ ସହିତ କାମ କରୁଥିବା ଏବଂ ସେମାନଙ୍କର ଉନ୍ନତି ସାଧନ କରିବା ନିମନ୍ତେ ବ୍ରତୀ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଉପସ୍ଥିତିରେ ନିଶ୍ଚିତ ଭାବରେ ଏହି ବିଦ୍ୟାଳୟଟି ଅଗ୍ରଗତି କରିବ, ସେଥିରେ କୌଣସି ସନ୍ଦେହ ନାହିଁ। ତେବେ ନିଶ୍ଚିତ ଭାବରେ ଏଠାରେ ଆମର ଇଣ୍ଟରନେଟ୍ ସେବା ଦରକାର, କାରଣ ପିଲାଙ୍କର ଅଧ୍ୟୟନ ବି ଆବଶ୍ୟକତା ଏବଂ ତା ସହିତ ଅଫିସ୍ କାମ ମଧ୍ୟ ସେ ଅନୁସାରେ ଆଗକୁ ବଢ଼ି ଚାଲିବ। ତେବେ ଆମେ ଆଶା କରୁଛୁ ଯେ ସରକାରଙ୍କର ଦୃଷ୍ଟି ଆକର୍ଷିତ ହେବ ଏବଂ ସେ ଏହି ଦିଗରେ ପଦକ୍ଷେପ ନେବେ। ତେବେ ବର୍ତ୍ତମାନ ପରବର୍ତ୍ତୀ ପର୍ଯ୍ୟାୟକୁ ଆମେ ଯିବା। ବର୍ତ୍ତମାନ ତ ଆମେ ଶୁଣିଥିଲେ ଏହି ବିଦ୍ୟାଳୟ ସମ୍ପର୍କରେ, ତେବେ କାର୍ଯ୍ୟକ୍ରମ ଆରମ୍ଭ କରିବା ଏକ ସୁନ୍ଦର ଦେଶାତ୍ମବୋଧକ ସଙ୍ଗୀତ, ଏବଂ ଏହି ଦେଶାତ୍ମବୋଧକ ସଙ୍ଗୀତକୁ ଆମକୁ ଗାଇ ଶୁଣାଉଛନ୍ତି 10ମ ଶ୍ରେଣୀର ଛାତ୍ରୀ ବିନତୀ ଗେମେଲ। ତାଙ୍କୁ ବର୍ତ୍ତମାନ ଅନୁରୋଧ କରିବା, ସେ ତାଙ୍କର ଦେଶାତ୍ମବୋଧ ଗୀତଟିକୁ ଗାଇ ଆମକୁ ସମସ୍ତଙ୍କୁ ଶୁଣାଇବେ।
ଭାରତ ମା ଜନମ ଭୂମି, ଏହି ମୋର କର୍ମ ଭୂମି, ଭାରତ ମା ଜନମ ଭୂମି, ଏହି ମୋର କର୍ମ ଭୂମି, ଦିନ ତିଲା ଇଂରେଜ ଶାସନ ଭାରତରେ ହୋଇଥିଲା, ଗୋପ ବନ୍ଧୁ ଗାନ୍ଧୀଜୀଙ୍କ ଦ୍ୱାରା ଶାସନଟି ହଟିଥିଲା, ଦିନ ତିଲା ଇଂରେଜ ଶାସନ ଭାରତରେ ହୋଇଥିଲା, ଗୋପ ବନ୍ଧୁ ଗାନ୍ଧୀଜୀଙ୍କ ଦ୍ୱାରା ଶାସନଟି ହଟିଥିଲା, ହଟିଲା ଶାସନ ହୋଇଲା ସ୍ୱାଧୀନ, ହଟିଲା ଶାସନ ହୋଇଲା ସ୍ୱାଧୀନ, ଏ ଏହି ମୋର ଜୟଗାନ ଭାରତ ମୋ ଜନ୍ମ ଭୂମି ଏହି ମୋର କର୍ମ ଭୂମି ଭାରତ ମୋ ଜନ୍ମ ଭୂମି ଏହି ମୋର କର୍ମ ଭୂମି
ଅତି ସୁନ୍ଦର ବିନୋଦୀ ଗେମେନଙ୍କୁ ଆମେ କୃତଜ୍ଞତା ଜଣାଉଛେ ଏତେ ସୁନ୍ଦର ଭାବରେ ଦେଶାତ୍ମବୋଧକ ସଙ୍ଗୀତଟିକୁ ପରିବେଷଣ କରିଥିବା ଯୋଗୁଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଶୁଣିବା ଏକ କବିତା କବିତାକୁ ଆବୃତ୍ତି କରୁଛନ୍ତି ଦଶମ ଶ୍ରେଣୀର ଛାତ୍ରୀ ସଞ୍ଜିତା ହନ୍ତାଳ
ଜାଗବନ୍ଧ ନହରା କବି ହେଉଛନ୍ତି ଅନନ୍ତ ପଟ୍ଟନାୟକ ନବୀନ ଯୁଗର ତରୁଣ ଜାଗରେ ଜାଗବନ୍ଧ ନହରା ବକ୍ଷ ଶଣିତ ଲକ୍ଷ ଜୀବନେ ଖେଳ ଆଲୋକ ଧାରା ଚିହ୍ନ କରରେ ବନ୍ଧନ ରାଜି କ୍ରନ୍ଦନ ହେଉ ଶେଷ ଲୁପ୍ତ ହେଉରେ ଜାତି ଉପଜାତି ଖଣ୍ଡିତ ସତ ଦେଶ ମହାମାନବର ଶଙ୍ଖ ଶବଦେ ସମୁରେ ଦୁଃଖ ଜାଳା ଜାଗବନ୍ଧ ନହରା ମରଣ ଦ୍ୱାରରେ ଚରଣ ଅରପି ଗାଁରେ ଆମର ମନ ପୋଛିଦିଅ ଆଜି ମାନବ ଶିଶୁ ଶିରସୁ ସଞ୍ଚିତ ଅପମାନ ଲଙ୍ଘି ବନାନୀ ଷୋଳସାଗର ଚୂରରେ ତିମିର କାରା ମରୁ ପଥେ ପଥେ ନିର୍ଜର ସୁଝି ଯାତ୍ରା କର ହେ କର ସ୍ପନ୍ଦନ ବହି ଅନ୍ତରେ କଟି ପ୍ରଦୀପ ଉଚ୍ଚେ ଧର ଶଙ୍କିତ ହେଉ କମ୍ପିତ ପ୍ରାଣେ ଚନ୍ଦ୍ର ତପନ ତାରା ବନ୍ଧାନୀ ତବ ସନ୍ଧାନ ପଥେ କଣ୍ଟକ ଟେକେ ଶିର ସମ୍ମୁଖେ ତବ କୁହୁଳି ରଚଇ ମମତାର ନିର ଭିନ୍ନ କରି ସେ ତନ୍ଦ୍ରା ପରସ ହସାଅ ଭୁବନ ସାରା ଚିର ଅତୀତର ଜୀର୍ଣ୍ଣ ଜୀବନ ଜାଗ ଆଗେ ଭବିଷ୍ୟତ ଚୂର୍ଣ୍ଣ କରୁରେ ସ୍ପନ୍ଦନ ତବ ପୀଡ଼ନର ପରବତ ଭାଜି ପଡ଼ୁ ଆଜି ଅର୍ଗଳ ରାଜି ଘେନ ବିଜୟର ମାଳା ଜାଗବନ୍ଧ ନହରା।
ତେବେ ବନ୍ଧୁଗଣ ସଞ୍ଜିତା ହନ୍ତାଳଙ୍କ ଦ୍ୱାରା କବିତା ଆବୃତ୍ତି ପରେ ବର୍ତ୍ତମାନ ଆସନ୍ତୁ ଗୋଟେ ଗପଟେ ଶୁଣିବା। ଗପ କାହାକୁ ବି ଶୁଣିବାକୁ ଭଲ ନ ଲାଗେ। ନିଶ୍ଚିତ ଭାବରେ ବର୍ତ୍ତମାନ ଦଶମ ଶ୍ରେଣୀର ଛାତ୍ରୀ ମୋନାଲିସା ତାଡ଼ିଙ୍ଗି ଯେତେବେଳେ ଗପଟିକୁ ପଢ଼ି ଶୁଣେଇବେ ଆମକୁ ନିଶ୍ଚିତ ଭାବରେ ଭଲ ଲାଗିବ। ତେବେ ଶୁଣିବା ଆସନ୍ତୁ।
ଦମ୍ପତି ଜଣେ ଧନୀ ଲୋକ ଥିଲେ, ତାଙ୍କ ପାଖରେ ଅନେକ ଧନ ଥିଲା। ଏତେ ଧନ ଥିଲେ ବି ସେ ଖୁସି ନଥିଲେ, ଆହୁରି ଅଧିକ ପାଇବାକୁ ମନ କରୁଥିଲେ। ଦିନେ କର କଥା, ତାଙ୍କ ଘରକୁ ଜଣେ ସାଧୁ ଆସିଲେ। ତାଙ୍କ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଥିଲା। ଧନୀ ଲୋକଟି ତାଙ୍କ କଥା ଶୁଣିଲା, ଲୋକେ ତାଙ୍କୁ ପ୍ରଶଂସା କରୁଥିଲେ। ସେ ତାଙ୍କ ପାଖକୁ ଗଲା, କହିଲା, ହେ ପ୍ରଭୁ, ମୋତେ ବହୁତ ଧନ ଦିଅନ୍ତୁ, ଯାହା ମୋର ସାତ ପୁରୁଷ ଖାଇଲେ ବି ସରିବନି। ସାଧୁ ତାଙ୍କୁ ଚାହିଁଲେ, ତାଙ୍କ ଉପରେ ତଳ ପର୍ଯ୍ୟନ୍ତ ଚାହିଁ କହିଲେ, ତୁମେ ଯାହା ଚାହିଁବ ହେବ, କିନ୍ତୁ ତୁମକୁ ଗୋଟିଏ କାମ କରିବାକୁ ପଡ଼ିବ। ଧନୀ ଲୋକଟି ନରମ ହୋଇ ପଚାରିଲା, କହନ୍ତୁ ପ୍ରଭୁ, କେଉଁ କାମ କରିବାକୁ ହେବ? ସାଧୁ କହିଲେ, ତୁମ ଘର ପାଖରେ ଗୋଟିଏ କୁଣିଆ ଘର ଅଛି, ସେଠି ଜଣେ ଶାଶୁ ଓ ବୋହୂ ରହୁଛନ୍ତି। କାଲି ତାଙ୍କ ଘରକୁ ଯିବ, ତାଙ୍କର ଖାଇବା ପାଇଁ ଯାହା ଅଠା ଡାଲି ଲୁଣ ଓ ଲଙ୍କା ଦରକାର ଦେଇ ଆସିବ। ତାପରେ ତୁମର ଅଧିକ ଧନ ହେବ, ସେ ଧନ କେବେ ସରିବନି। ଧନୀ ଲୋକଟି ସବୁ ଜିନିଷ ଧରି ଗଲା, ବୋହୂଙ୍କୁ ଜିନିଷ ନେବାକୁ କହିଲା। କଥା ଶୁଣି ବୋହୂ କହିଲା, ଧନୀ ମହାଶୟ, ଆଜି ଖାଇବାକୁ ଆମ ପାଖରେ ସବୁ ଜିନିଷ ଅଛି, ଆମର ଏ ଜିନିଷ ଦରକାର ନାହିଁ। ଧନୀ ଲୋକଟି କହିଲା, ଏଗୁଡ଼ିକ କାଲି ପାଇଁ ରଖିନିଅନ୍ତୁ। ବୋହୂ କହିଲା, ଆମେ କାଲି କଥା ଭାବିନୁ, ଆମକୁ ସବୁଦିନ ଖାଇବାକୁ ମିଳୁଛି। ଧନୀ ଲୋକଟିଏ କଥା ଶୁଣି ଆଶ୍ଚର୍ଯ୍ୟ ହେଲା, ମନେ ମନେ ବିଚାର କଲା, ଏମାନେ କାଲି ପାଇଁ ଭାବୁ ନାହାନ୍ତି, ମୁଁ ସାତ ପୁରୁଷ କଥା ଭାବୁଛି। ଧନୀ ଲୋକକୁ ସତ କଥାଟି ମିଳିଗଲା, ସତସ ରହିବା ହିଁ ସତ ନଦନ।
ମୋନାଲିସା ତାଡ଼ିଙ୍ଗିଙ୍କ ଦ୍ୱାରା ପଢ଼ାଯାଇଥିବା ଏ ଗପଟି ନିଶ୍ଚିତ ଭାବରେ ଆମ ସମସ୍ତଙ୍କର ଅନ୍ତର୍ଚକ୍ଷୁ ଉନ୍ମୋଚିତ କରିଥିବ, ଏଥିରେ କୌଣସି ସନ୍ଦେହ ନାହିଁ। ଅଯଥାରେ ଅନେକ ଜିନିଷ ସାଉଁଟି ରଖି ନିଜର ବୋଲି କହି ହେବାର ପଛରେ ଯେଉଁ ଆମର ଦୁର୍ବଳତା ରହିଛି, ତା ଉପରେ ନିଜର ନିଶ୍ଚିତ ଭାବରେ ଆମେ ବିଜୟ ହାସଲ କରିବା। ତେବେ ତାଙ୍କୁ ଆମେ କୃତଜ୍ଞତା ଜଣାଇବା, ସେ ଏତେ ସୁନ୍ଦର ଗପଟିଏ ପଢ଼ି ଆମକୁ ଶୁଣାଇଛନ୍ତି। ବର୍ତ୍ତମାନ ଆମେ ଯିବା ଗୀତଟିଏ ଶୁଣିବା। ଏ ଗୀତକୁ ଦୁଇ ଜଣ ଭଉଣୀ, ଦ୍ୱିତୀୟ ଶ୍ରେଣୀର ଶୁଭସ୍ମିତା ପାଙ୍ଗି ଓ ସମୀରା ପୂଜାରୀ, ସେମାନେ ଗୀତଟିକୁ ଗାଇ ଶୁଣେଇବେ ଏବଂ ଗୀତଟି ହେଲା ମା ପାଇଁ ଜୀବନ ଦେବା। ନିଶ୍ଚିତ ଭାବରେ ଆସନ୍ତୁ ମାଆଙ୍କୁ ମନେ ପକାଇବା, ମାଆଙ୍କ ପାଇଁ ଜୀବନ କେମିତି ଦେଇ ହୁଏ ସେ ସମ୍ପର୍କରେ ଆମର ଏଇ ଟିକି ଟିକି ଭଉଣୀଙ୍କର ଏଇ ଯେଉଁ ସୁନ୍ଦର ଗୀତ ନିଶ୍ଚିତ ଭାବରେ ଆମକୁ ଭଲ ଲାଗିବ। ଆସନ୍ତୁ ତେବେ ଶୁଣିବା।
ଆମେ ପଡ଼ିବୁ ଦେଶ ଆମରି, ଏଇ ଜନମେ ଆମ ତ ମା ପରି, ମୋ ମା ମୋ ମା ମୋ ମା ମୋ ମା, ମା ପାଇଁ ଜୀବନ ଦେବୁ ଆମେ ତାଙ୍କରି, ଆମେ ତାଙ୍କରି। ଆମେ ପଡ଼ିବୁ ଦେଶ ଆମରି, ଏଇ ଭାରତେ ଆମ ଜନମ ମା ପରି, ମୋ ମା ମୋ ମା ମୋ ମା ମୋ ମା, ମା ପାଇଁ ଜୀବନ ଦେବୁ ଆମେ ତାଙ୍କରି, ଆମେ ତାଙ୍କରି। ଆମେ ପଡ଼ିବୁ ଦେଶ ଆମରି, ଏଇ ଭାରତେ ଆମ ଜନମ ମା ପରି, ମୋ ମା ମୋ ମା ମୋ ମା ମୋ ମା।
ଧନ୍ୟବାଦ ଶୁଭସ୍ମିତା ପାଙ୍ଗି ଓ ସମୀରା ପୂଜାରୀ, ଦ୍ୱିତୀୟ ଶ୍ରେଣୀର ଦୁଇ ଜଣ ଝିଅ ଯିଏକି ଏତେ ସୁନ୍ଦର ଭାବରେ ଆମକୁ ମା ପାଇଁ ଜୀବନ ଦେବା ଏଇ ଗୀତଟିକୁ ଶୁଣାଇଲେ। ଆସନ୍ତୁ ତେବେ ବର୍ତ୍ତମାନ ଆମେ ଶୁଣିବା ଏକ ସୁନ୍ଦର କଥା ଆମ କୋଟିଆ ସମ୍ପର୍କରେ। ଆଉ ଆମକୁ କଥାବାର୍ତ୍ତା କରୁଛନ୍ତି, ତାଙ୍କ ସହିତ ଆମେ କଥାବାର୍ତ୍ତା କରିବା। ସେ ହେଉଛନ୍ତି ଦଶମ ଶ୍ରେଣୀର ଛାତ୍ର ଅମିତ ଗେମେଲ, ସେ ରୁହନ୍ତି କୋଟିଆରେ, କୋଟିଆରେ ତାଙ୍କ ଘର। ତେବେ କୋଟିଆ ସମ୍ପର୍କରେ ତାଙ୍କର ଯେଉଁ ଅନୁଭୂତି, ତାଙ୍କର ଯେଉଁ ଭାବଧାରା ଏବଂ କୋଟିଆକୁ ସେ କାହିଁକି ଭଲ ପାଆନ୍ତି ସେ ସମ୍ପର୍କରେ ଆମେ ବିଶଦ ଭାବରେ ତାଙ୍କ ସହିତ କଥାବାର୍ତ୍ତା କରିବା। ତେବେ ଆସନ୍ତୁ ତାଙ୍କ ସହିତ ଆମେ କଥାବାର୍ତ୍ତା କରିବା। ସେ ହେଉଛନ୍ତି ଅମିତ ଗେମେଲ। ଅମିତ ଭାଇ, ଆଉ ଜାଣିକି ଶୁଣି ଖୁସି ଲାଗିଲା ଯେ ତୁମ ଗାଁଟା ହେଉଛି କୋଟିଆ ବୋଲି। ନାଇଁ ହଁ, କୋଟିଆରେ ତୁମର ଜନ୍ମ ନା କୋଟିଆ କ'ଣ?
କୋଟିଆରେ ଜନ୍ମ ସାର୍।
କୋଟିଆରେ ଜନ୍ମ? ହଁ। ତେବେ ବାପା କ'ଣ କରନ୍ତି? ବାପାଙ୍କ ନାଁ କ'ଣ? କ'ଣ ସବୁ କରନ୍ତି?
ବାପା ମନୋଜ ରଞ୍ଜନ ଗେମେଲ ଚାଷ କରନ୍ତି। ତାପରେ ଆମର ମା ଶାନ୍ତିମଣି ଗେମେଲ, ସେ ଆଶା ଦିଦି ହେଇଛନ୍ତି।
ଓହୋ, ବାପା ଚାଷ କରନ୍ତି ଏବଂ ମା ଆଶା ଦିଦି ଅଛନ୍ତି। କେଉଁଠି ଆଶା ଦିଦି ଅଛନ୍ତି?
କୋଟିଆରେ।
କୋଟିଆରେ? ହଁ, ବହୁତ ବଢ଼ିଆ। ତେବେ କୋଟିଆ ବୁଲିଛନ୍ତି ନା? କୋଟିଆ?
ହଁ, କୋଟିଆ ବୁଲିଛି।
କୋଟିଆରେ କ'ଣ କ'ଣ ସବୁ ଦେଖିଛନ୍ତି? କେଉଁଆଡ଼େ ସବୁ ଭଲ ଲାଗେ?
ଆମ ଗାଁରେ ପାହାଡ଼ ଅଛି, ସୁନା ପାହାଡ଼ ଅଛି, ସେଠି ବି ଯାଇଛୁ। ତାପରେ ମେଡ଼ିକାଲ ଅଛି,
ସୁନା ପାହାଡ଼ ଅଛି। ସୁନା କେବେ ମିଳିଛି ସେଠୁ?
ସାଇଡ୍ କାନ ବାହାରୁଥିଲା ସାର୍।
ବାହାରୁଥିଲା?
ହଁ ସାର୍।
ହଁ, କେବେ ମିଳିଛି? ତମ ହାତରେ ଲାଗିଛି?
ମୁଁ ଦେଖିନାହିଁ ସାର୍।
ଦେଖିନ ସୁନା ପାହାଡ଼?
ସାର୍,
କିନ୍ତୁ ସୁନା ପାହାଡ଼ ଦେଖିଛ ନାଇଁ
ସାର୍? ସୁନା ପାହାଡ଼।
ହଁ, ଆଉ କ'ଣ ଅଛି? ଆଉ କ'ଣ କ'ଣ ସବୁ ଅଛି?
ତାପରେ ମେଡ଼ିକାଲ ଅଛି, ତାପରେ ତାପରେ ମନ୍ଦିର ଅଛି, ତାପରେ ପୋଲିସ ଥାନା ଅଛି, ସ୍କୁଲ ଅଛି।
ତାପରେ ପାହାଡ଼ ପର୍ବତ ସବୁ କେମିତି ସବୁ ହୁଏ? ବର୍ଷା କେମିତି ହୁଏ?
ବର୍ଷା ପ୍ରବଳ ହୁଏ ସାର୍।
ହଁ, ହେଲେ ବର୍ଷା ହେଲେ କ'ଣ ସବୁ କର ତୁମେ?
ମାଣ୍ଡିଆ?
ହଁ, ମାଣ୍ଡିଆ ସବୁ ଚାଷ କର?
ହଁ, ମାଣ୍ଡିଆ। ତାପରେ
ଝାଡ଼ୁ ବହୁତ ହୁଏ ବୋଧେ ନାଇଁ?
ହଁ ସାର୍, ଝାଡ଼ୁ ବହୁତ ହୁଏ।
ସେ ତଳେ ସବୁ ଝାଡ଼ୁ ବେଶୀ ହୁଏ?
ହଁ ସାର୍, ତଳେ କାନି। ତାପରେ ପାହାଡ଼ ଉପରେ।
ହେଲେ ବର୍ଷା ଯେତେବେଳେ ହବ ସେତେବେଳେ ପିଲାମାନେ ସବୁ କ'ଣ କରନ୍ତି?
ପିଲାମାନେ ବସିକରି ଘରେ ରୁହନ୍ତି ସାର୍।
ଘରେ ରୁହନ୍ତି?
ହଁ ସାର୍।
ଧାନ ଧପଡ଼ କରନ୍ତିନି?
ନାଇଁ ସାର୍।
ହଁ, କାହିଁକି? ସେ ଉପରକୁ ପଞ୍ଚାୟତ ଅଫିସ ପାଖକୁ ଯାଇକିରି ଧାନ ଧପଡ଼ କରିବା, ଭଲିବଲ ଖେଳିବା, ଏସବୁ କିଛି କରନ୍ତିନି?
କରନ୍ତି ସାର୍, ଭଲିବଲ ଖେଳନ୍ତି। ତାପରେ ସେଠି ବସିକରି ଗପସପ
କରନ୍ତି ନାଇଁ? ହଁ ସାର୍। ହଁ, ଦୁଇଟା ଦୋକାନ ବି ଅଛି?
ହଁ ସାର୍।
କ'ଣ କ'ଣ ସବୁ ଖାଅ ସେଠି ଦୋକାନରେ?
ଚା, ଥଣ୍ଡା ଚା, ତାପରେ ବିସ୍କୁଟ ନେଇକରି
ଚା ବିସ୍କୁଟ ସବୁ ଖାଇବ ନାଇଁ? ଆଉ କୋଟିଆରେ କ'ଣ ସବୁ ହୁଏ? ରଥଯାତ୍ରା ବହୁତ ବଢ଼ିଆ ହୁଏ ବୋଧେ ନାଇଁ? ରଥଯାତ୍ରା ପ୍ରତିବର୍ଷ ହୁଏ ଗୋଟେ?
ହଁ, ପ୍ରତି ବର୍ଷରେ ହୁଏ ସାର୍ ରଥଯାତ୍ରା। ତାପରେ
ସାଙ୍ଗମାନେ ସବୁ ରଥ ଟାଣ ନା ସମସ୍ତେ?
ହଁ ସାର୍, ଆସନ୍ତି ସାର୍।
ହଁ ହଁ, ଆସିବା ନାଇଁ?
ହଁ ସାର୍।
ଆଉ ବହୁତ ବଢ଼ିଆ, ସେ ସମୟରେ ସେ ସମୟରେ ସବୁ ବଢ଼ିଆ ବଢ଼ିଆ ଜିନିଷ ସବୁ ତିଆରି ହୁଏ, ବହୁତ ଲୋକ ଆସନ୍ତି ନୁହେଁ?
ହଁ ସାର୍। ଆନ୍ଧ୍ର ସାର୍।
ହେଲେ ତୁମକୁ କୋଟିଆ ଭଲ ଲାଗେ ନା?
କୋଟିଆ ଭଲ ଲାଗେ ସାର୍।
ଭଲ ଲାଗେ?
ହଁ ସାର୍।
ହଁ, ତୁମ ସାଙ୍ଗମାନଙ୍କୁ କାହାକୁ ନେଇଛ କୋଟିଆକୁ?
ହଁ ସାର୍, ଆସିଛନ୍ତି ସାର୍।
ଆସିଛନ୍ତି?
ହଁ
ହଁ, ଦେଖିକି କ'ଣ କହୁଛନ୍ତି?
ବହୁତ ଭଲଟା ତୁମର କୋଟିଆ ଗାଁ ବୋଲି ସାର୍।
କୋଟିଆରେ ହସ୍ପିଟାଲ ପାଖରେ ଛିଡ଼ା ହେଲେ ତଳକୁ ବହୁତ ସୁନ୍ଦର ଦେଖାଯାଏ ନାଇଁ କି?
ହଁ ସାର୍,
ବହୁତ ବଢ଼ିଆ ଦେଖାଯାଏ ସେ ପାହାଡ଼ ତଳକୁ ଯାଇକି, ସେ ରାସ୍ତାରେ ଏମିତି ଏମିତି ତଳକୁ ଗଲେ ବହୁତ ବଢ଼ିଆ ଲାଗେ।
ହଁ ସାର୍।
ହେଇକି ଡର ଲାଗୁନି କେବେ?
ନାଇଁ ସାର୍।
ସାଇକେଲରେ କେବେ ଯାଇଛ ତଳକୁ?
ହଁ ସାର୍।
ସାଇକେଲରେ ଯାଇଛ ତଳକୁ?
ମାଡ଼କର ଯାଇଛ ସାର୍।
ମାଡ଼କର ଯାଇଛ ସାଇକେଲରେ କୋଟିଆରୁ ମାଡ଼କରକୁ?
ହଁ ସାର୍।
ଆଉ ଆସିଲୁ କେମିତି? ଗୋଡ଼ାଣ୍ଡରେ ଗଡିଗଲ, ଆସିଲା ବେଳକୁ ଉଠେ ଉଠେ ଠେଲ 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 ହେଲା ବେଳେ ମାତ୍ର ଝାଳ ବାହାରି ପଡ଼ିଥିବ ନାଇଁ କି? ପୁରା ଝାଳ ନାଳ ହେଇଯାଇଥିବ, ପୁରା ହେଇଯାଇଥିବ ନାଇଁ କି? ଯା ହଉ, ବଢ଼ିଆ କୋଟିଆ କୋଟିଆ ସମ୍ପର୍କରେ ତମେ ଆମକୁ ବହୁତ କଥା ଜଣେଇଲ, ଆଉ ଆମେ ସମସ୍ତେ ଜାଣିଲେ, ଆଉ ଅନେକ ଅନେକ କଥା ଆମେ ଆଉ ଥରେ ଶୁଣିବା, ଆଉ ଥରକୁ ଜାଣିବା ଯେ କୋଟିଆର ଲୋକମାନେ ସବୁ କ'ଣ କରନ୍ତି, କେମିତି କ'ଣ କରନ୍ତି, ଏସବୁ ସମ୍ପର୍କରେ ଆମେ ଜାଣିବା। ସେତିକି ପର୍ଯ୍ୟନ୍ତ ଧନ୍ୟବାଦ। ହଁ, ବହୁତ ବଢ଼ିଆ ଲାଗିଲା, ବହୁତ ବଢ଼ିଆ କଥା, ବହୁତ କଥା ଆମେ ଜାଣିଲେ କୋଟିଆ ସମ୍ପର୍କରେ ଅମିତ ଗ୍ୟାମେଲଙ୍କ ଠାରୁ। ତାଙ୍କ ପାଖରେ ଆମେ କୃତଜ୍ଞତା ଜଣାଉଛୁ। ବର୍ତ୍ତମାନ ଏଇ ଅଙ୍କର ଶେଷ ଅର୍ଘ୍ୟ ଆମ ପାଖରେ ଗପକୁ ଧରି ବସିଛନ୍ତି ଆମର ଆଉ ଜଣେ ଭାଇ, ସେ ହେଉଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ର ଆଲୋକ କୁମାର ଖିଲ। ତେବେ ଆଲୋକ କୁମାର ଖିଲ ଆମକୁ କେଉଁ ଗପ ଶୁଣାଉଛନ୍ତି ସେଟା ଆମେ ଶୁଣିବା ବର୍ତ୍ତମାନ।
ମାଗୁଣୀ ବୋଉ, ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ, ତାଙ୍କ ଗୋଟିଏ ପୁଅ ଥିଲେ ଓ ତାଙ୍କର ନାମ ସୁଦ୍ରା ଥିଲେ। ପୁଅ ବଡ଼ ହେଲେ ବାପା ତାଙ୍କୁ ବିବାହ ଦେବାକୁ ଇଚ୍ଛା କଲେ। ସେ ବହୁଟିଏ ଖୋଜିବାକୁ ଚାରିଆଡ଼େ ବୁଲିଲେ, କହିଲେ ପାଇଲିନି। ଶେଷରେ ପାତାଳକୁ ଗଲେ। ରାସ୍ତାରେ ସେ ଭିତର ନାଗୁଣୀକୁ ଭେଟିଲେ। ରାଜା ସବୁ କଥା କହି ଏହା ଶୁଣି ନାଗୁଣୀ କହିଲେ ମୋର ଗୋଟିଏ ଝିଅ ଅଛି, ତା ନାଁ ଚମ୍ପା। ଆପଣ ଚାହିଁଲେ ଆପଣ ପୁଅ ସହିତ ମୋ ଝିଅକୁ ବିବାହ କରିଦେବି। ରାଜା ତାଙ୍କ ଘରକୁ ଗଲେ। ରାଜା ଅନ୍ନ ଲତେ ଫେକାନ ଆସି କିଛି ଦିନ ପରେ ପୁଅଙ୍କୁ ନେଇ ତା ସହିତ ବିବାହ ଦେଲେ। ବିବାହ ପରେ ଝିଅ ବିଦା ହେବା ବେଳେ ହେଲା ନାଗୁଣୀ ତା ଲାଙ୍ଗୁଣରେ ଶେଷ କଣ୍ଡିଏ କାଟି ଝିଅଙ୍କୁ ଦେଇ କହିଲେ, ଝିଅ କିଛି ଦିନ
ଏଇଟିକୁ ନେଇ ଏଥିରେ ଘର ଓଳେଇବୁ।
ଏଇଟିକି ନେଇ ଘରେ ଓଳେଇବୁ, କିଛି ଦିନ ଗଲେ ସେଇଟି ପୁରୁଣା ହେବାକୁ। ଚମ୍ପା ତାଙ୍କୁ ପାଖରେ ଥିବା ଝରଣା କୂଳକୁ ଫିଙ୍ଗି ଦେଲା। ସେଥିରୁ ଝାଡ଼ୁ ଗଛ ଉଠିଲା। ଝିଅ ଟିମା କହିବା ଅନୁସାରରେ ସେ ଗଛ ଆଣି ଓଳାଇବା। ଏପରି ଝାଡ଼ୁର ବ୍ୟବହାର ସଭିଏ ଜାଣିଲେ।
ଆଲୋକ ଭାଇଙ୍କୁ ଅଶେଷ ଧନ୍ୟବାଦ, ସେ ଏତେ ସୁନ୍ଦର ଭାବରେ ଆମକୁ ଝାଡ଼ୁ ଗଛର କିପରି ଉତ୍ପତ୍ତି ହେଲା ସେ ସମ୍ପର୍କରେ ଏକ ସୁନ୍ଦର ଗପଟିଏ ଆମକୁ ପଢ଼ି ଶୁଣାଇଲେ। ତେବେ ବନ୍ଧୁଗଣ, ଅତି ସୁନ୍ଦର ଭାବରେ ଆମେ ଆଜି ଏଇ ଅଙ୍କଟିକୁ ସମାପ୍ତ କରିବାକୁ ଯାଉଛେ। ଏଥିରେ ଆମେ କିଛି ଗୀତ ଶୁଣିଲେ, କିଛି କବିତା ପାଠ କଲେ, ଗପ ବି ଶୁଣିଲେ, ଆମ କୋଟିଆ ସମ୍ପର୍କରେ ବି ଜାଣିଲେ, ଏବଂ ଆମ ସମସ୍ତଙ୍କର ଆନନ୍ଦର କଥାଟିକୁ ମଧ୍ୟ ଏଥିରେ ଆମେ ଶୁଣିପାରିଲେ। ଆଉ ପିଲାମାନେ ନିଶ୍ଚିତ ଭାବରେ ଆସନ୍ତା ଥରକୁ ଆମେ ଆହୁରି ଅନେକ କିଛି ଏଇ ରେଡ଼ିଓ ଥୁରିଆ ମାଧ୍ୟମରେ ଆମର ସମସ୍ତ ଅଗଣିତ ଶ୍ରୋତାମାନଙ୍କୁ ଆମେ ଶୁଣାଇବା ପାଇଁ ପ୍ରସ୍ତୁତ ଅଛୁ। ପ୍ରସ୍ତୁତ ଅଛନ୍ତି ନା? ଯଦି ଆମେ ପ୍ରସ୍ତୁତ ଅଛେ ତେବେ ଚାଲିଟି ହେବା ଯିବା ସମସ୍ତେ। ତେବେ ଏହିସବୁ ତାଳି ସହିତ ଆଜିର ଏହି ଅଙ୍କଟିକୁ ସମାପ୍ତ କରୁଛୁ। ପୁଣି ଥରେ ଆସନ୍ତା ସପ୍ତାହରେ ପୁଣି ଥରେ ଦେଖା ହେବ ଏକ ନୂତନ ଏପିସୋଡ଼ ସହିତ। ନୂତନ କଥା, ନୂତନ ଗୀତ, ନୂତନ କବିତା, ନୂତନ ଗାଁର କଥା, ଏସବୁ କଥାକୁ ନେଇ ପୁଣି ଥରେ ଆମେ ଆପଣଙ୍କ ପାଖରେ ଉପସ୍ଥିତ ହେବୁ। ସେତିକି ପର୍ଯ୍ୟନ୍ତ ବାଏ, ଧନ୍ୟବାଦ, ନମସ୍କାର।